ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଆଦିବାସୀ ଗ୍ରାମଗୁଡ଼ିକୁ ଆତ୍ମନିର୍ଭର ଏବଂ ସ୍ୱାବଲମ୍ବୀ କରିବା ପାଇଁ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଛି କହିଲେ ରାଷ୍ଟ୍ରପତି. ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରୀଲଙ୍କା ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା. ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ଦେଶ ସହଯୋଗ ପ୍ରଦର୍ଶନ କରିବେ ବୋଲି ସହମତି ପ୍ରକାଶ. ବିହାରର ତରାଇଠାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାରରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ଅମିତ ଶାହା. ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ଫୋର୍ସମେଣ୍ଟ ସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କଲେ ଭାରତର ନିର୍ବାଚନ ଆୟୋଗ. ଏବଂ କଲମ୍ବୋରେ ଅନୁଷ୍ଠିତ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ର ଆଜିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଆଦି କର୍ମଯୋଗୀ ଅଭିଯାନ ପ୍ରତ୍ୟେକ ଆଦିବାସୀ ଗ୍ରାମକୁ ଆତ୍ମନିର୍ଭର ଏବଂ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି. ନୂଆଦିଲ୍ଲୀରେ ଅନୁଷ୍ଠିତ ଆଦି କର୍ମଯୋଗୀ ଅଭିଯାନର ଜାତୀୟ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ମୁର୍ମୁ ଏହା କହିଛନ୍ତି, ଆଦିବାସୀ ସମୁଦାୟ ଜାତୀୟ ବିକାଶ ଯାତ୍ରାରେ ନିଜର ଭାଗିଦାରିତା ରଖିବା ସହ ବିକାଶର ଲାଭ ଉଠାଇ ଆଦିବାସୀ ଅଞ୍ଚଳଗୁଡ଼ିକରେ ଏହାର ଉପଲବ୍ଧତା ପହଞ୍ଚାଇବା ପାଇଁ ରାଷ୍ଟ୍ରପତି ଆହ୍ୱାନ କରିଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି,
ଆଦି କର୍ମଯୋଗୀ ଅଭିଯାନ ଇସ୍ ପରିବର୍ତ୍ତନକାରୀ ସୋଚ କେ ସାଥ ଶୁରୁ କିଆ ଗିଆ ହେ କି ପ୍ରତ୍ୟେକ ଆଦିବାସୀ ଗାଁ ଆତ୍ମନିର୍ଭର ଔର ସ୍ୱାଭିମାନୀ ବନେ। ଇସ୍ ଅଭିଯାନ କେ ମାଧ୍ୟମ ସେ ଏ ସୁନିଶ୍ଚିତ କରନା ହେ କି ରାଷ୍ଟ୍ର କେ ବିକାଶ କି ଯାତ୍ରା ମେ ଆଦିବାସୀ ସମୁଦାୟ କି ଭି ଭାଗିଦାରୀ ହୋ ଔର ବିକାଶ କା ଲାଭ ଭି ସଭି ଆଦିବାସୀ କ୍ଷେତ୍ର ଔର ଲୋଗୋଁ ତକ ପହଞ୍ଚେ।
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଜନଜାତୀୟ ଗ୍ରାମ୍ୟ ଭିଜନ 2030କୁ ଦୃଷ୍ଟିରେ ରଖି ଆୟୋଜନ କରାଯାଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ଜୁଏଲ ଓରାମ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ, ରାଜ୍ୟ ତଥା କେନ୍ଦ୍ରର ସଚିବମାନେ, ଜିଲ୍ଲା ମାଜିଷ୍ଟ୍ରେଟ୍, ମାଷ୍ଟର ପ୍ରଶିକ୍ଷକ ଏବଂ ଆଦି ସହଯୋଗୀର ପ୍ରତିନିଧି ମଣ୍ଡଳୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଶ୍ରୀଲଙ୍କା ପ୍ରତିପକ୍ଷ ଡକ୍ଟର ହରିଣୀ ଅମର ସୂରିଆଙ୍କୁ ଭେଟି ଆଲୋଚନା କରିଛନ୍ତି। ଶ୍ରୀ ମୋଦି ତାଙ୍କୁ ସ୍ୱାଗତ କରିବା ସହ ଭାରତ ଶ୍ରୀଲଙ୍କା ମଧ୍ୟରେ ଏକ ଐତିହାସିକ ଏବଂ ବହୁବିଧ ସମ୍ପର୍କକୁ ଦୃଢ଼ୀଭୂତ କରିବା ପାଇଁ ଆଶା ପ୍ରକଟ କରିଛନ୍ତି। ଚଳିତ ବର୍ଷ ଗତ ଏପ୍ରିଲ ମାସରେ ଶ୍ରୀଲଙ୍କା ଗସ୍ତ ପ୍ରସଙ୍ଗ ମନେ ପକାଇ ଶ୍ରୀ ମୋଦି କହିଛନ୍ତି, ଏହି ଗସ୍ତ କାଳରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶା ନାୟକଙ୍କ ସହ ତାଙ୍କର ଏକ ଫଳପ୍ରଦ ଆଲୋଚନା ହୋଇଥିଲା, ଯେଉଁଥିରେ ଉଭୟ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ପରସ୍ପର ସହଯୋଗ ପ୍ରଦର୍ଶନ କରିବେ ବୋଲି ସହମତି ପ୍ରକାଶ ପାଇଥିଲା। ଆଜି ଉଭୟ ଦେଶର ପ୍ରଧାନମନ୍ତ୍ରୀ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା, ସୃଜନଶୀଳ ବିକାଶ ଏବଂ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ଦୁଇ ଦେଶ ସହଯୋଗର ହାତ ବଢ଼ାଇବେ ବୋଲି ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶ୍ରୀଲଙ୍କା ସହ ମିଳିମିଶି ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ଭାରତର ପ୍ରତିବଦ୍ଧତା ବିଷୟରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏ ଅବସରରେ ଶ୍ରୀ ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ଦିଶା ନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ତଥା ବିକାଶମୂଳକ ସହଯୋଗ ଉପରେ ଆଲୋଚନା ହେବ ବୋଲି ସୂଚାଇଥିଲେ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ବିହାରର ସାରଣଠାରେ ଦଳୀୟ ନିର୍ବାଚନ ଅଭିଯାନକୁ ଶୁଭାରମ୍ଭ କରି ପ୍ରଚାର ଆରମ୍ଭ କରିଛନ୍ତି। ରାଜ୍ୟର ତାରୱେ ବିଧାନସଭା ଆସନର ବିଧାୟକ ଜନକ ସିଂ, ଅନମରର କ୍ରିଷ୍ଣ କୁମାର ମନ୍ତୁଙ୍କ ସପକ୍ଷରେ ଶ୍ରୀ ଶାହା ଏକ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି। ତରାଇଠାରେ ଅନୁଷ୍ଠିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଦୀର୍ଘ 20 ବର୍ଷ ହେବ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ନୀତିଶ କୁମାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶ ପ୍ରତି ଅନେକ ଅବଦାନ ରହିଛି, ତେବେ ଏହାକୁ ସେ ଗରିବ ଲୋକଙ୍କ ପାଇଁ ଆଶୀର୍ବାଦ ବୋଲି ଅଭିହିତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି,
ଇସ୍ ବାର ବିହାର ବାଲୋ କୋ ଚାର ଚାର ଦୀପାବଳି ମନାନେ କା ମୌକା ମିଲ ରହା ହେ। ପହଲି ଦୀପାବଳି ଜବ ପ୍ରଭୁ ଶ୍ରୀ ରାମ ବନବାସ ସମାପ୍ତ କର କର ଅଯୋଧ୍ୟା ଲୋଟେ ଥେ, ଦୂସରି ଦୀପାବଳି ଅଭି ଅଭି ସମାପ୍ତ ହୋ ଗଇ, ହର ଜୀବିକା ଦିଦି କେ ଆକାଉଣ୍ଟ ମେ ନୀତିଶ ଜୀ ଔର ମୋଦି ଜୀ ନେ 10,000 ରୁପୟା ଜମା କରା ଦିଆ ହେ। ତୀସରି ଦୀପାବଳି ଜିଏସଟି କେ ହର ଚିଜ ଜୋ ହମ ସବ କେ ଲିଏ ଉପଯୋଗୀ ହୋ, ଜିଏସଟି କା ଟ୍ୟାକ୍ସ 5% ଔର 0% କରନେ କା କାମ ନରେନ୍ଦ୍ର ମୋଦି ଜୀ ନେ କିଆ। ଔର ଚୌଥି ଦୀପାବଳି ସବସେ ବଡେ ରେକର୍ଡ କେ ସାଥ 14 ନଭେମ୍ବର କୋ।
ଏନ୍ଡିଏ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ନିର୍ବାଚନ ଲଢୁଛି ବୋଲି ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି। ଏ ଅବସରରେ ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୁରର ଅଭିଯାନ ସମ୍ପର୍କରେ ଶ୍ରୀ ଶାହା ଆଲୋକପାତ କରିଥିଲେ। ପୂର୍ବରୁ ଶ୍ରୀ ଶାହା ପାଟନାଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ତାଙ୍କ ସହ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ବିହାର ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ନଭେମ୍ବର 6 ଓ 11 ତାରିଖରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ନଭେମ୍ବର 14 ତାରିଖରେ ଘୋଷଣା ହେବ। ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଆଜି ବିଭିନ୍ନ ଏନ୍ଫୋର୍ସମେଣ୍ଟ ସଂସ୍ଥାର ମୁଖ୍ୟମାନଙ୍କ ସହ ବୈଠକ କରିଛନ୍ତି। ନିର୍ବାଚନରେ ଅର୍ଥ ନିଶାଦ୍ରବ୍ୟ ମାଦକ ଏବଂ ଅନ୍ୟାନ୍ୟ ଆପତ୍ତିଜନକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀର ନିର୍ବାଚନ ସଦନଠାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ବିହାରର ନିର୍ବାଚନକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରାଯିବ ସେ ଦିଗରେ ଧ୍ୟାନ ଦେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ବୈଠକରେ ନିର୍ବାଚନ ଆୟୋଗ ଡକ୍ଟର ସୁଖବୀର ସିଂ ସାନ୍ଧୁ ଡକ୍ଟର ବିବେକ ଯୋଶୀ ପ୍ରମୁଖ ଆଇନ ପରିଚାଳନା କରୁଥିବା ସଂସ୍ଥାମାନଙ୍କର ଭୂମିକାକୁ ଆଲୋକପାତ କରିଥିଲେ। ନିର୍ବାଚନରେ କଳା ଟଙ୍କା କାରବାରକୁ ରୋକିବା ପ୍ରମୁଖ ପଦକ୍ଷେପ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଆୟୋଗ ସମସ୍ତ ଅଧିକାରୀମାନଙ୍କୁ ଅର୍ଥନୈତିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଗୁଇନ୍ଦା ବିଭାଗ ସହ ସମନ୍ୱୟ ରକ୍ଷା କରି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏନ୍ଫୋର୍ସମେଣ୍ଟ ସଂସ୍ଥାର ଅଧିକାରୀମାନଙ୍କୁ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରି ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାକୁ ଆୟୋଗ ପରାମର୍ଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡର ଘାଟଶିଳା ଉପନିର୍ବାଚନ ପାଇଁ ଏନ୍ଡିଏ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ଙ୍କ ପୁତ୍ର ବାବୁଲାଲ ସୋରେନ୍ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ୍ଙ୍କ ଦେହାନ୍ତ ପରେ ଘାଟଶିଳା ଆସନ ଖାଲି ପଡ଼ିଥିଲା। ଏହାର ଉପନିର୍ବାଚନ ଆସନ୍ତା ନଭେମ୍ବର 14 ଅନୁଷ୍ଠିତ ହେବ। ଇତିମଧ୍ୟରେ ଜେଏମ୍ଏମ୍ ପ୍ରାର୍ଥୀ ତଥା ଦିବଂଗତ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ୍ଙ୍କ ପୁତ୍ର ସୋମେଶ ଚନ୍ଦ୍ର ସୋରେନ୍ ଘାଟଶିଳା ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ କଂଗ୍ରେସ ରାଜ୍ୟ ସଭାପତି କେଶବ ମହନ୍ତ କମଲେଶ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଇଣ୍ଡି ମେଣ୍ଟର ଏକତାକୁ ପ୍ରଦର୍ଶନ କରିବା ପାଇଁ ଏହି ରାଜନେତାମାନେ ସେଠାରେ ଉପସ୍ଥିତ ଥିବା କୁହାଯାଉଛି। ଏ ଅବସରରେ ଦହିଗୋଡ଼ାଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସୋମେଶ ଚନ୍ଦ୍ର ସୋରେନ୍ଙ୍କ ସପକ୍ଷରେ ଭୋଟ୍ ଦେବାକୁ ମତ ପ୍ରକାଶ କରିଥିଲେ। ପିଏମ୍ ଗତିଶକ୍ତି ଅଧୀନରେ ନେଟ୍ୱର୍କ ଯୋଜନା ସମୂହର 100ତମ ବୈଠକରେ ସଡ଼କ ପରିବହନ ତଥା ରାଜପଥ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ଯୋଜନାର ବହୁବିଧ ସଂଯୋଗ ତଥା ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। 5ଟି ପ୍ରକଳ୍ପ ମଧ୍ୟରେ 2ଟି ରେଳ 2ଟି ରାଜପଥ ଏବଂ ଗୋଟିଏ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିଭୂମି ଏବଂ ସାମାଜିକ ଅର୍ଥନୈତିକ ସୁବିଧା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କର୍ଣ୍ଣାଟକର ହସ୍ପେଟ୍ ବଲ୍ଲାରୀ ରେଳ ଲାଇନ୍ ମଧ୍ୟପ୍ରଦେଶ ତଥା ମହାରାଷ୍ଟ୍ରର ଗୋନ୍ଦିଆ ଜବଲପୁର ରେଳ ଲାଇନ୍ ଦୋହରୀକରଣ କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା ହୋଇଥିଲା। ଏହି ବୈଠକକୁ ଡିପିଆଇଆଇଟିର ଯୁଗ୍ମ ସଚିବ ପଙ୍କଜ କୁମାର ଅଧ୍ୟକ୍ଷତା କରିଥିଲେ। ପଞ୍ଜାବରେ କାର୍ଯ୍ୟରତ ଭାରତୀୟ ପୁଲିସ୍ ସେବା ଅଧିକାରୀ ଡିଆଇଜି ହରଚରଣ ସିଂ ଭୁଲ୍ଲାରଙ୍କୁ ଏକ ଉଚ୍ଚସ୍ତରୀୟ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିବା ପରେ କୋର୍ଟ ତାଙ୍କୁ 14-ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ରୋପାର ରେଞ୍ଜର ଡିଆଇଜି ଭାବେ କାର୍ଯ୍ୟରତ 2009 ବ୍ୟାଚ୍ର ଏହି ଆଇପିଏସ୍ ଅଧିକାରୀଙ୍କୁ ସିବିଆଇ ତାଙ୍କ ଚଣ୍ଡୀଗଡ଼ କାର୍ଯ୍ୟାଳୟରୁ ଗିରଫ କରିଥିଲା। ଖେଳ ଖବର କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ର ଆଜିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେଉଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 12 ଓଭରରେ 46 ରନ୍ ସଂଗ୍ରହ କରିଛି। ତେବେ ବର୍ଷା ମ୍ୟାଚ୍ରେ ବାଧକ ସାଜିବାରୁ ବର୍ତ୍ତମାନ ଖେଳ ବନ୍ଦ ରହିଛି। ଗତକାଲି ବିଶାଖାପଟ୍ଟନମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ 10 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଗୁଆହାଟୀଠାରେ ଅନୁଷ୍ଠିତ ବିଡବ୍ଲ୍ୟଏ ବିଶ୍ୱ ବ୍ୟାଡ୍ମିଣ୍ଟନ ଜୁନିୟର୍ ଚମ୍ପିୟନ୍ସିପ୍ ପ୍ରତିଯୋଗିତାର ଏକକ ମହିଳା ବର୍ଗରେ ଭାରତର ତନ୍ଭି ଶର୍ମା ଜାପାନର ସାକି ମସ୍ତୁମୋଟୋଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ତନ୍ଭି ସାକିଙ୍କୁ 13-15, 15-9, 15-10 ସେଟ୍ରେ ହରାଇ ପଦକ ପାଇବା ନିଶ୍ଚିତ କରିଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ ଆଦିବାସୀ ଗ୍ରାମଗୁଡ଼ିକୁ ଆତ୍ମନିର୍ଭର ଏବଂ ସ୍ୱାବଲମ୍ବୀ କରିବା ପାଇଁ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରାଯାଇଛି କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରୀଲଙ୍କା ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ଦେଶ ସହଯୋଗ ପ୍ରଦର୍ଶନ କରିବେ ବୋଲି ସହମତି ପ୍ରକାଶ। ବିହାରର ତରାଇଠାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାରରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ଅମିତ ଶାହା। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ଫୋର୍ସମେଣ୍ଟ ସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କଲେ ଭାରତର ନିର୍ବାଚନ ଆୟୋଗ। ଏବଂ କଲମ୍ବୋରେ ଅନୁଷ୍ଠିତ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ର ଆଜିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା।